ଯୋହନ ବାର ଯୀଶୁ ନିସ୍ତାର ପର୍ବର ଛଅ ଦିନ ପୂର୍ବେ ବେଥନିଆ ସହରକୁ ଗଲେ। ସେଠାରେ ଲାଜାରଙ୍କ ଘର। ଏହି ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠାଇଥିଲେ। ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜିର ଆୟୋଜନ କରାଯାଇଥିଲା। ଭୋଜିରେ ମାର୍ଥା ଆତିଥ୍ୟର ଭାର ନେଇଥିଲେ ଓ ଲାଜାର ଯୀଶୁଙ୍କ ସହିତ ଭୋଜିରେ ବସିଥିଲେ। ସେତେବେଳେ ମରିୟମ ପ୍ରାୟ ଅଧ ଲିଟର ମୂଲ୍ୟବାନ ସୁଗନ୍ଧି ଜଟାମାଂସୀ ତୈଳ ଆଣି ଯୀଶୁଙ୍କ ପାଦ ଉପରେ ଢାଳିଦେଲା ଓ ନିଜ କେଶରେ ଯୀଶୁଙ୍କ ପାଦ ଦୁଇଟିକୁ ପୋଛିଦେଲା। ସୁଗନ୍ଧିରେ ଗୃହଟି ମହକିଗଲା। ଯୀଶୁଙ୍କ ଶିଷ୍ୟ ଜିହୁଦା ଇସ୍କରିଓତ୍, ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିବାକୁ ଯାଉଥିଲା, କହିଲା, ଏହି ସୁଗନ୍ଧି ତୈଳ 300 ଟଙ୍କାରେ ବିକ୍ରି ହୋଇ ଦରିଦ୍ରମାନଙ୍କୁ ଦିଆଗଲା ନାହିଁ କାହିଁକି? ଦରିଦ୍ରମାନଙ୍କ ପ୍ରତି ଜିହୁଦାର ଦରଦ ଥିବାରୁ ସେ ଯେ ଏହି କଥା କହିଥିଲା ତା ନୁହେଁ, ସେ ଥିଲା ଗୋଟିଏ ଚୋର। ତା ଦାୟିତ୍ୱରେ ଥିବା ଟଙ୍କା ଥଳିରୁ ସେ କିଛି କିଛି ଆତ୍ମସାତ କରୁଥିଲା। କିନ୍ତୁ ଯୀଶୁ କହିଲେ, ତାକୁ ଛାଡ଼, ତାର ଯାହା ଅଛି ମୋର ଶେଷକୃତ୍ୟ ପାଇଁ ତାହା ରଖିବାକୁ ଦିଅ। ଗରିବମାନେ ସବୁବେଳେ ତୁମ ନିକଟରେ ରହିଥିବେ, କିନ୍ତୁ ମୁଁ ନଥିବି। ଯୀଶୁ ବେଥନିଆରେ ଅଛନ୍ତି ଶୁଣି ଅନେକ ଲୋକ ସେଠାକୁ ଗଲେ। କେବଳ ତାଙ୍କୁ ଦେଖିବାକୁ ନୁହେଁ, ଯୀଶୁ ମୃତ୍ୟୁରୁ ବଞ୍ଚାଇଥିବା ଲାଜାରକୁ ଦେଖିବା ପାଇଁ। ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ମାରିଦେବା ପାଇଁ ଷଡ଼ଯନ୍ତ୍ର କଲେ, କାରଣ ତାଙ୍କ ହେତୁ ବହୁ ସଂଖ୍ୟକ ଇହୁଦୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରୁଥିଲେ। ତା ପରଦିନ ନିସ୍ତାର ପର୍ବରେ ଯୋଗଦେବାକୁ ଆସିଥିବା ଏକ ବିରାଟ ଜନତା ଯୀଶୁ ଜେରୁସାଲେମକୁ ଆସିବେ ବୋଲି ଶୁଣିଲେ ଓ ହାତରେ ବାହୁଙ୍ଗା ଧରି ତାଙ୍କୁ ଭେଟିବାକୁ ଗଲେ। ସେମାନେ ଉଚ୍ଚସ୍ୱରରେ କହୁଥିଲେ, ଈଶ୍ୱରଙ୍କର ପ୍ରଶଂସାଗାନ କର, ପ୍ରଭୁଙ୍କ ନାମରେ ଯିଏ ଆସୁଅଛନ୍ତି ସେ ଧନ୍ୟ, ଇସ୍ରାଏଲର ରାଜାଙ୍କୁ ଈଶ୍ୱର ଆଶୀର୍ବାଦ କରନ୍ତୁ। ଯୀଶୁ ଗୋଟିଏ ଗଧପୀଠରେ ବସି ଆସୁଥିଲେ। ଏହାଦ୍ୱାରା ଶାସ୍ତ୍ରଲିଖିତ ଗୋଟିଏ ଭାବବାଣୀ ସଫଳ ହେଲା, ସିଓନ କନ୍ୟାଗଣ ଭୟ କର ନାହିଁ, ଏହି ଦେଖ ତୁମ ରାଜା ଗଧଛୁଆ ଉପରେ ଆରୋହଣ କରି ଆସୁଛନ୍ତି। ସେତେବେଳେ ଶିଷ୍ୟମାନେ ଏହାର ତାତ୍ପର୍ଯ୍ୟ ବୁଝିନଥିଲେ, କିନ୍ତୁ ଯୀଶୁଙ୍କର ଗୌରବମୟ ପୁନରୁତ୍ଥାନ ପରେ ସେମାନଙ୍କର ମନେ ପଡ଼ିଲା ଯେ ତାଙ୍କ ସମ୍ପର୍କରେ ଏହିସବୁ କଥା ଶାସ୍ତ୍ରରେ ଲେଖାଯାଇଥିଲା ଏବଂ ସେହି ଅନୁସାରେ ସେମାନେ କାର୍ଯ୍ୟ କରିଥିଲେ। ଯୀଶୁ ମୃତ ଲାଜାରକୁ କବର ଭିତରୁ ଡାକି ପୁନର୍ଜୀବିତ କରିବା ସମୟରେ ଯେଉଁମାନେ ତାଙ୍କ ସଙ୍ଗରେ ଥିଲେ ସେମାନେ ଏହିସବୁ କଥା ଚାରିଆଡ଼େ ପ୍ରଚାର କରିଥିଲେ। ସେଥିପାଇଁ ଯୀଶୁଙ୍କର ଏହି ଅଲୌକିକ କାର୍ଯ୍ୟର ଖବର ଶୁଣି ଲୋକମାନେ ଯୀଶୁଙ୍କୁ ଭେଟିବା ପାଇଁ ଯାଇଥିଲେ। ଏହା ଦେଖି ଫାରୋସୀମାନେ ପରସ୍ପର ମଧ୍ୟରେ କୁହାକୁହି ହେଲେ, ଦେଖୁଛ ଆମେ କିଛି କରିପାରୁନାହୁଁ, ଜଗତ ସାରା ତାଙ୍କ ପଛରେ ଗଲେଣି। ପର୍ବ ସମୟରେ ଉପାସନା କରିବା ପାଇଁ ଜେରୁସାଲେମକୁ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରେ କେତେଜଣ ଗ୍ରୀକ୍ ଲୋକ ଥିଲେ। ସେମାନେ ଗାଲିଲିର ବେତସାଇଦା ନିବାସୀ। ସେମାନେ ଫିଲିପଙ୍କ ନିକଟକୁ ଯାଇ କହିଲେ, ମହାଶୟ, ଆମେ ଯୀଶୁଙ୍କୁ ଦେଖିବାକୁ ଚାହୁଁ। ଫିଲିପ ଯାଇ ଆନ୍ଦ୍ରିୟଙ୍କୁ ଏ ଖବର ଦେଲେ ଏବଂ ଦୁଇଜଣ ଯାଇ ଯୀଶୁଙ୍କୁ ଜଣାଇଲେ। ଯୀଶୁ ଉତ୍ତର ଦେଲେ, ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି। ମୁଁ ତୁମକୁ ସତ୍ୟ କହୁଛି, ଗହମ ବୀଜଟିଏ ଭୂମିରେ ପଡ଼ି ମରିବା ପର୍ଯ୍ୟନ୍ତ ତାହା ଗୋଟିଏ ଦାନା ହୋଇ ରହେ, କିନ୍ତୁ ସେ ମଲେ ସେଥିରୁ ଅନେକ ବୀଜ ଉତ୍ପନ୍ନ ହୁଏ। ଯେ ନିଜ ଜୀବନ ପ୍ରତି ଆସକ୍ତ ଥାଏ ସେ ତାହା ହରାଇବ, ଯେ ଏହି ଜଗତରେ ନିଜ ଜୀବନକୁ ଗୌଣ ମନେ କରେ ସେ ତାକୁ ଅନନ୍ତକାଳ ପାଇଁ ସୁରକ୍ଷା କରିବ। ଯେ ମୋର ସେବକ ହେବାକୁ ଚାହେଁ ସେ ମୋର ଅନୁଗମନ କରୁ, ତାହା ହେଲେ ମୁଁ ଯେଉଁଠାରେ ଥାଏ ମୋର ସେବକ ମଧ୍ୟ ସେହିଠାରେ ରହିବ ଏବଂ ସେ ମୋ ପିତାଙ୍କ ନିକଟରେ ସମ୍ମାନିତ ହେବ। ଏବେ ମୁଁ ବଡ଼ ବ୍ୟଥିତ, କ'ଣ କହିବି? ପିତା, ଏହି ଦୁଃସମୟରୁ ମୋତେ ଉଦ୍ଧାର କରୁ ବୋଲି କ'ଣ ମୁଁ ନିବେଦନ କରିବି? ସେଥିପାଇଁ ତ ମୁଁ ଆସିଛି। ଦୁଃଖ ଭୋଗର ମୁହୂର୍ତ୍ତଗୁଡ଼ିକୁ ସହ୍ୟ କରିବା ପାଇଁ ମୁଁ ପ୍ରେରିତ। ପିତା, ତୁମ ନାମ ମହିମାନ୍ୱିତ ହେଉ। ଏହି ସମୟରେ ଉର୍ଦ୍ଧ୍ୱରୁ ଏକ ବାଣୀ ଶୁଣାଗଲା, ଆମେ ତାହାକୁ ମହିମାନ୍ୱିତ କରିଛୁ ଏବଂ ପୁନର୍ବାର କରିବୁ। ସେଠାରେ ଛିଡ଼ା ହୋଇଥିବା ଜନତା ସେହି ସ୍ୱର ଶୁଣିଲେ ଏବଂ କେତେକ କହିଲେ, ଏହା ମେଘ ଗର୍ଜନ। ପୁଣି ଅନ୍ୟମାନେ କହିଲେ, ସ୍ୱର୍ଗଦୂତ ତାଙ୍କ ସହିତ କଥା କହୁଛନ୍ତି। କିନ୍ତୁ ଯୀଶୁ କହିଲେ, ମୋ ପାଇଁ ଏହି ବାଣୀ ଉଚ୍ଚାରିତ ହୋଇନାହିଁ, ଏହା ତୁମ ପାଇଁ ହୋଇଛି। ଜଗତର ବିଚାର ଦିନ ବର୍ତ୍ତମାନ ଉପସ୍ଥିତ। ଏହି ଜଗତର ଅଧିପତି ଗାଦିଚ୍ୟୁତ ହେବ। ମୁଁ ଯେତେବେଳେ ଉର୍ଦ୍ଧ୍ୱକୁ ଉତ୍ତୋଳିତ ହେବି ସେତେବେଳେ ସମସ୍ତଙ୍କୁ ଆକର୍ଷଣ କରିବି। ସେ କି ପ୍ରକାର ମୃତ୍ୟୁ ଭୋଗ କରିବେ ଏହି କଥା ଦ୍ୱାରା ସେ ସୂଚାଇ ଦେଇଥିଲେ। ଲୋକମାନେ କହିଲେ, ମସିହ ଚିରଞ୍ଜୀବୀ ହେବେ ବୋଲି ଆମ ଶାସ୍ତ୍ର କହେ, ଆପଣ କିପରି କହୁଛନ୍ତି ମନୁଷ୍ୟପୁତ୍ର ଉର୍ଦ୍ଧ୍ୱକୁ ଉତ୍ତୋଳିତ ହେବେ? ଏହି ମନୁଷ୍ୟପୁତ୍ର କିଏ? ଯୀଶୁ ଉତ୍ତର ଦେଲେ, ଯେଉଁ ଆଲୋକ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉଦ୍ଭାସିତ, ତାହା ଆଉ ଅଳ୍ପ ସମୟ ରହିବ। ଆଲୋକ ଥିବା ଯାଏ ଗନ୍ତବ୍ୟ ପଥରେ ଚାଲ, ତାହା ହେଲେ ତୁମକୁ ଅନ୍ଧକାର ଆଚ୍ଛନ୍ନ କରିବ ନାହିଁ। ଅନ୍ଧକାରରେ ଯାଉଥିବା ଲୋକ କେଉଁଆଡ଼େ ଯାଉଛି ଜାଣିପାରେ ନାହିଁ। ତୁମ ମଧ୍ୟରେ ଆଲୋକ ଥିବା ଯାଏ ତା ଉପରେ ନିର୍ଭର କର, ତାହେଲେ ତୁମେମାନେ ହେବ ଆଲୋକର ସନ୍ତାନ। ଏହା କହି ଯୀଶୁ ସେମାନଙ୍କ ନିକଟରୁ ଚାଲିଯାଇ ଅଜ୍ଞାତ ଭାବରେ ରହିଲେ। ସେମାନଙ୍କ ସାକ୍ଷାତରେ ତାଙ୍କର ଅଲୌକିକ କାର୍ଯ୍ୟସମୂହ କରିଥିବା ସତ୍ତ୍ୱେ ସେମାନେ ତାଙ୍କଠାରେ ବିଶ୍ୱାସ କଲେ ନାହିଁ। ଏଥିଦ୍ୱାରା ଭାବବାଦୀ ଯିଶାୟଙ୍କର ଭବିଷ୍ୟତବାଣୀ ସଫଳ ହେଲା। ପ୍ରଭୁ କିଏ ଆମ ବାର୍ତ୍ତାକୁ ବିଶ୍ୱାସ କଲା? କାହା ନିକଟରେ ପ୍ରଭୁ ତାଙ୍କ ଶକ୍ତି ପ୍ରକାଶ କଲେ? ସେମାନଙ୍କର ଅବିଶ୍ୱାସ ସମ୍ପର୍କରେ ଯିଶାୟ ଯାହା ଲେଖିଥିଲେ ତାହା ହିଁ ଘଟିଲା। ସତେ ଯେପରି ଈଶ୍ୱର ସେମାନଙ୍କୁ ଅନ୍ଧ କରିଦେଇଛନ୍ତି ଓ ସେମାନଙ୍କର ବୁଝିବା ଶକ୍ତିକୁ ନଷ୍ଟ କରିଦେଇଛନ୍ତି, ସେଥିପାଇଁ ସେମାନେ କିଛି ଦେଖିପାରନ୍ତି ନାହିଁ ଅବା କିଛି ବୁଝିପାରନ୍ତି ନାହିଁ। ଈଶ୍ୱର କହୁଛନ୍ତି, ଆରୋଗ୍ୟ ଲାଭ କରିବା ପାଇଁ ସେମାନେ ମୋ ନିକଟକୁ ଫେରି ଆସୁନାହାନ୍ତି। ଯିଶାୟ ତାଙ୍କ ଦିବ୍ୟ ଦୃଷ୍ଟିରେ ଯୀଶୁଙ୍କ ମହିମା ବିଷୟରେ ପୂର୍ବରୁ ଅବଗତ ହୋଇ ଏହିପରି ଲେଖିଥିଲେ। ତଥାପି ଇହୁଦୀ କର୍ତ୍ତୃପକ୍ଷଙ୍କ ମଧ୍ୟରୁ ଅନେକେ ଯୀଶୁଙ୍କଠାରେ ବିଶ୍ୱାସ କଲେ, କିନ୍ତୁ ଫାରୁସିମାନଙ୍କ ଦ୍ୱାରା ସମାଜଚ୍ୟୁତ ହେବା ଭୟରେ ପ୍ରକାଶ୍ୟରେ ସେହି ବିଷୟରେ କଥାବାର୍ତ୍ତା ହେଉନଥିଲେ। ସେମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ଅପେକ୍ଷା ମନୁଷ୍ୟର ଅନୁମୋଦନକୁ ଅଧିକ ଭଲ ପାଉଥିଲେ। ଯୀଶୁ ଉଚ୍ଚ ସ୍ୱରରେ କହିଲେ, ଯେ ମୋଠାରେ ବିଶ୍ୱାସ କରେ ସେ କେବଳ ମୋତେ ନୁହେଁ, ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ବିଶ୍ୱାସ କରେ। ଯେ ମୋତେ ଦେଖିଛି ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଦେଖିଛି। ମୁଁ ଜଗତର ଆଲୋକ ସ୍ୱରୂପ ଆସିଛି। ଯେ ମୋଠାରେ ବିଶ୍ୱାସ କରେ ସେ ଆଉ ଅନ୍ଧକାରରେ ରହିବ ନାହିଁ। ଯେ ମୋର ବାର୍ତ୍ତା ଶୁଣି ପାଳନ କରେ ନାହିଁ ମୁଁ ତାର ବିଚାର କରିବି ନାହିଁ। ମୁଁ ଜଗତକୁ ବିଚାର କରିବା ପାଇଁ ଆସିନାହିଁ, ଆସିଛି ତାକୁ ରକ୍ଷା କରିବାକୁ। ଯେ ମୋତେ ପ୍ରତ୍ୟାଖ୍ୟାନ କରି ମୋର ବାର୍ତ୍ତା ଗ୍ରହଣ କରେ ନାହିଁ ମୋ ମୁଖର ବାକ୍ୟ ତାର ବିଚାରକ ହେବ, ସେହି ବାକ୍ୟ ଅନ୍ତିମ ଦିବସରେ ତାର ବିଚାର କରିବ। ଏକଥା ସତ୍ୟ, କାରଣ ମୁଁ ନିଜ ମନରୁ କିଛି କହୁନାହିଁ, ଯାହା ମୁଁ କହୁଛି ତାହା କହିବା ଓ ପ୍ରକାଶ କରିବା ପାଇଁ ମୋ ପ୍ରେରଣକର୍ତ୍ତା ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି, ଏବଂ ମୁଁ ଜାଣେ ତାଙ୍କ ଆଜ୍ଞା ଅନନ୍ତ ଜୀବନ ପ୍ରଦାନ କରେ। ମୋ ପିତା ମୋତେ ଯାହା କହିବାକୁ ଆଦେଶ ଦେଇଛନ୍ତି କେବଳ ସେତିକି ମୁଁ କହୁଛି।